ମୋ ନାଁ ସଂଯୁକ୍ତା ନାୟକ, ମୋ ଘର ହେଉଛି ସାଲିଆ ସାହି, ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ଗାଁ। ମୋର ତିନି ପୁଅ ମୁକବଧିର। ମୁଁ ମୋ ପିଲାଙ୍କ ବିଷୟରେ 15 ଦିନ ତଳେ ମୋ ବିଷୟରେ ମୁଁ ଫୋନ ମାଧ୍ୟମରେ ଜଣେଇଥିଲି। ମୋତେ ମୋ ମତାମତ ସପ୍ତାହ ଭିତରେ ଦେବେ କହିଥିଲେ, ମୋତେ ଏପର୍ଯ୍ୟନ୍ତ କିଛି ବି ମତାମତ ଦେଇନାହାନ୍ତି। ଯେହେତୁ ମୋ ପିଲାଙ୍କୁ ମୁଁ ବହୁତ କଷ୍ଟରେ ପାଠଶାଠ ପଢ଼େଇକି ରଖିଛି, ତାଙ୍କ ପାଇଁ କୌଣସି କାମ ଚାକିରି ମିଳୁନାହିଁ। ସେଇଥିପାଇଁ କି ମୁଁ ଏ ବିଷୟରେ ଜଣେଇଥିଲି, କିନ୍ତୁ ମୋତେ ଏପର୍ଯ୍ୟନ୍ତ ମତାମତ ମୋ ପାଖକୁ କିଛି ବି ଆସିପାରିନି। ସେଥିପାଇଁ ମୁଁ ଆପଣଙ୍କୁ ବିନୀତ ଅନୁରୋଧ କରି କହୁଛି ଯେ ମୋତେ ଏହାର କିଛି ପଦକ୍ଷେପ ଦେଲେ ମୋ ପିଲାମାନେ ବଞ୍ଚିବା ପାଇଁ କି ତାଙ୍କୁ ସୁବିଧା ସୁଯୋଗ ମିଳିବ। କହିପାରୁନାହାନ୍ତି କିମ୍ବା ଶୁଣିପାରୁନାହାନ୍ତି।